ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ 43ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦ୍ଘାଟିତ। ଜନଜାତୀୟ ଗୌରବ ଦିବସ ସମାରୋହରେ ଯୋଗଦେବା ଲାଗି ଆସନ୍ତାକାଲି ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 66% ମତଦାନ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ। ଶ୍ରୀଲଙ୍କା ସଂସଦ ପାଇଁ ଆଜି ଅନୁଷ୍ଠିତ ହେଉଛି ନିର୍ବାଚନ ଏବଂ ଏସୀୟ ମହିଳା ହକି ଚମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଆଜି ଭାରତ ଥାଇଲାଣ୍ଡ ମଧ୍ୟରେ ମୁକାବିଲା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ 43ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାକୁ ଆଜି ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ଉଦ୍ଘାଟନ କରିଛନ୍ତି। ଏହି ମେଳାରେ କୋଇଲା ଏବଂ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଖଣି ମନ୍ତ୍ରଣାଳୟର ପାଭିଲିୟନକୁ ଉଦ୍ଘାଟନ କରିଛନ୍ତି। ଆକାଶବାଣୀ ସମ୍ବାଦ ସହ ଏକ ସ୍ୱତନ୍ତ୍ର ଆଲୋଚନାରେ ଭାରତୀୟ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ମହାପ୍ରବନ୍ଧକ ଶଙ୍କର ନଦୀ ଭାରତୀ କହିଛନ୍ତି, ଚଳିତ ବର୍ଷ ଏହି ମେଳାର ବିଷୟବସ୍ତୁ ରହିଛି 2047 ସୁଦ୍ଧା ବିକଶିତ ଭାରତ। ସେ କହିଛନ୍ତି, ଚଳିତ ବର୍ଷ ଏହି ବାଣିଜ୍ୟ ମେଳାରେ ଝାଡ଼ଖଣ୍ଡ ପ୍ରତି ସ୍ୱତନ୍ତ୍ର ଧ୍ୟାନ କେନ୍ଦ୍ରିତ କରାଯାଇଛି। ବିହାର ଏବଂ ଉତ୍ତରପ୍ରଦେଶ ଏହି ମେଳାର ସହଭାଗୀ ଥିବା ସେ କହିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି 14-ଦିନିଆ ବାଣିଜ୍ୟ ମେଳାରେ ବିଭିନ୍ନ ଦେଶ ଭାଗ ନେଉଛନ୍ତି। ସେହି ଦେଶଗୁଡ଼ିକ ହେଉଛି ଚୀନ, ଇଜିପ୍ଟ, ଇରାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ତୁର୍କୀ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ମେଳାର ପ୍ରଥମ 5 ଦିନ ବ୍ୟବସାୟୀମାନଙ୍କ ଲାଗି ଖୋଲା ରହିବ। ପରେ ଆସନ୍ତା 18-27 ତାରିଖ ପର୍ଯ୍ୟନ୍ତ ସାଧାରଣ ଜନତା ଏହି ମେଳା ପରିଦର୍ଶନ କରିପାରିବେ। ଏଥିଲାଗି ବୟସ୍କଙ୍କ ନିମନ୍ତେ ଟିକେଟ୍ ମୂଲ୍ୟ 500 ଟଙ୍କା ରଖାଯାଇଥିବା ବେଳେ ପିଲାମାନଙ୍କ ପାଇଁ ଟିକେଟ୍ ମୂଲ୍ୟ 200 ଟଙ୍କା ରଖାଯାଇଛି। ସେହିପରି ସରକାରୀ ଛୁଟିକୁ ମିଶାଇ ସପ୍ତାହାନ୍ତ ପାଇଁ ଟିକେଟ୍ ମୂଲ୍ୟ 200 ଟଙ୍କା ଥିବାବେଳେ ଅଣସପ୍ତାହାନ୍ତ ଦିନଗୁଡ଼ିକ ପାଇଁ ଟିକେଟ୍ ମୂଲ୍ୟ 150 ଟଙ୍କା ରହିଛି। ଅନ୍ୟପକ୍ଷରେ ଅଣବ୍ୟବସାୟିକ ଦିନରେ ବୟସ୍କଙ୍କ ପାଇଁ ସପ୍ତାହାନ୍ତରେ 150 ଟଙ୍କା ଏବଂ ଅନ୍ୟ ଦିନ ପାଇଁ ଟିକେଟ୍ ମୂଲ୍ୟ 80 ଟଙ୍କା ରଖାଯାଇଛି। ତେବେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ। ମେଳା ପୂର୍ବାହ୍ନ 10ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିହାରର ଜାମୁଇ ଗସ୍ତ କରିବେ। ସେଠାରେ ଆୟୋଜିତ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଏହି ସମାରୋହ ସହ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ଆରମ୍ଭ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକ ମୁଦ୍ରା ଏବଂ ଡାକଟିକଟ ଉନ୍ମୋଚନ କରିବେ। ଶ୍ରୀ ମୋଦି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ତଥା ଦୂରଦୂରାନ୍ତ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ ନିମନ୍ତେ 6,640 କୋଟିରୁ ଅଧିକ ଟଙ୍କାର ଅନେକଗୁଡ଼ିଏ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ଲାଗି ଗତକାଲି ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 66% ମତଦାନ ହୋଇଛି। ନିର୍ବାଚନ ଆୟୋଗଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଖରସୁଆଁରେ ସର୍ବାଧିକ 76% ମତଦାନ ରେକର୍ଡ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 15ଟି ଜିଲ୍ଲାର 43ଟି ବିଧାନସଭା ଆସନ ଲାଗି ମତଗ୍ରହଣ ହୋଇଥିଲା। ଚଳିତ ମାସ 20 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଉଭୟ ଏନ୍ଡିଏ ଏବଂ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀମାନଙ୍କ ଲାଗି ଦଳୀୟ ନେତାମାନେ ସେମାନଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ଲାଗି ଭୋଟରମାନଙ୍କୁ ଆକୃଷ୍ଟ କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଝାଡ଼ଖଣ୍ଡରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧାନବାଦ, ବୋକାରୋ ଏବଂ ବର୍ମୋରେ ର୍ୟାଲି କରିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ବରିଷ୍ଠ ନେତା ହେମନ୍ତ ସୋରେନ ଦେଓଘର, ଦୁମକା ଏବଂ ବୋକାରୋରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 16 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ନାଇଜେରିଆ, ବ୍ରାଜିଲ ଓ ଗୁଆନା ଗସ୍ତ କରିବେ। ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବ୍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା 16 ଓ 17 ତାରିଖ 2 ଦିନ ସେଠାକୁ ଗସ୍ତ କରିବେ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଶ୍ରୀ ଟିନୁବ୍ଙ୍କ ସହିତ ଆଲୋଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆସନ୍ତା 18 ଓ 19 ତାରିଖ ବ୍ରାଜିଲ ଗସ୍ତ କରିବେ। ବ୍ରାଜିଲ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କ ଦ୍ୱାରା ରିଓ ଡି ଜାନିରୋଠାରେ ଆୟୋଜିତ ହେବାକୁ ଥିବା G20 ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ G20 ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ସହିତ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ତ୍ରିଦେଶୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆସନ୍ତା 19-21 ତାରିଖ ପର୍ଯ୍ୟନ୍ତ ଗୁଆନା ଗସ୍ତ କରିବେ। 1968 ପରେ ଗୁଆନା ଗସ୍ତ କରିବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀଲଙ୍କାରେ ଆଜି ନୂଆ ସଂସଦ ପାଇଁ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ଦିନ ଗୋଟାଏ ସୁଦ୍ଧା 30-50% ମଧ୍ୟରେ ମତଦାନ ହୋଇଥିବା ସୂଚନା ମିଳିଛି। ନିର୍ବାଚନରେ 225 ସଂସଦୀୟ ଆସନ ଲାଗି ସାରା ଦେଶରେ 1,70,00,000 ଅଧିକ ମତଦାତା 8,800 ପ୍ରତିଦ୍ୱନ୍ଦ୍ୱୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। 13,421 ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ହେଉଛି। ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ, ପ୍ରଧାନମନ୍ତ୍ରୀ ଡକ୍ଟର ହରିନ୍ ଅମର ସୂର୍ଯ୍ୟା, ପୂର୍ବତନ ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଘେ, ଏସ୍ଜେବି ନେତା ସାଜିଥ୍ ପ୍ରେମଦାସା ପ୍ରମୁଖ ଆଜି ସକାଳେ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯାଇ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ଦେଶରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକ ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ସଂସଦରେ ବିଭିନ୍ନ ବିଷୟରେ ପ୍ରସ୍ତାବ ପାରିତ କରିବା ଲାଗି ରାଷ୍ଟ୍ରପତିଙ୍କ ରାଜନୈତିକ ଦଳ ବହୁମତ ଅପେକ୍ଷାରେ ରହିଛି। ଏଥିରେ ସାଜିଥ୍ ପ୍ରେମଦାସାଙ୍କ ନେତୃତ୍ୱାଧୀନ ଏବଂ ପୂର୍ବତନ ରାଷ୍ଟ୍ରପତି ରାନିଲ୍ ବିକ୍ରମାସିଂଘେଙ୍କ ନେତୃତ୍ୱାଧୀନ ରାଜନୈତିକ ଦଳ ଦୃଢ଼ ଦାବିଦାର ରହିଥିବା ଜଣାପଡ଼ିଛି। ତାମିଲନାଡୁର କୋଏମ୍ବାଟୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଦଳ ମାର୍ଟିନ୍ ବ୍ୟବସାୟିକ ସଂସ୍ଥାର କାର୍ଯ୍ୟାଳୟ ଓ ବାସଗୃହରେ ଚଢ଼ାଉ ଜାରି ରଖିଛି। କୋଏମ୍ବାଟୁରର ଥୁଦିଆଲୁର ଏବଂ ଅନ୍ୟ ସ୍ଥାନମାନଙ୍କରେ ଚଢ଼ାଉ କରାଯାଉଥିବା ସୂଚନା ମିଳିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଗତବର୍ଷ ଅକ୍ଟୋବର ମାସରେ ସେହି ସଂସ୍ଥା ଉପରେ ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉ କରିଥିଲେ। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ସମସ୍ତ କୋଚିଂ ପ୍ରତିଷ୍ଠାନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କୋଚିଂ ପ୍ରତିଷ୍ଠାନ ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ପାଠ୍ୟକ୍ରମ ବିଷୟରେ ଆବଶ୍ୟକ ସୂଚନା ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି। ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଭୁଲ ତଥ୍ୟ ଯେଭଳି ନ ଦିଆଯିବ ସେ ନେଇ ଏ ବ୍ୟବସ୍ଥା କରାଯାଇଛି। ଉପଭୋକ୍ତା ବ୍ୟାପାର ସଚିବ ନିଧି ଖରେ ନୂଆଦିଲ୍ଲୀରେ ବିଭିନ୍ନ କୋଚିଂ ଅନୁଷ୍ଠାନ ଦ୍ୱାରା ଦିଆଯାଉଥିବା ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ଏହି ମାର୍ଗଦର୍ଶିକା ଜାରି କରିଛନ୍ତି। ମାର୍ଗଦର୍ଶିକା ଅନୁଯାୟୀ କୋଚିଂ ପ୍ରତିଷ୍ଠାନଗୁଡ଼ିକ ବିନା ଅନୁମତିରେ କୌଣସି ଛାତ୍ରଛାତ୍ରୀଙ୍କ ଫଟୋ କିମ୍ବା ଅନ୍ୟ ତଥ୍ୟ ପ୍ରକାଶ କରିପାରିବେ ନାହିଁ। ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ଭାବେ ମାଇକ୍ ଜନ୍ସନ୍ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ଆମେରିକାର ଭାବୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ସଦସ୍ୟଙ୍କ ଏକ ବୈଠକରେ ଜନ୍ସନ୍ଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି। ଲୁସିଆନାରୁ ରିପବ୍ଲିକାନ୍ ସାଂସଦଙ୍କୁ ଅଧ୍ୟକ୍ଷ ପଦ ପାଇଁ ଆଗାମୀ ଜାନୁଆରୀ ମାସ ଆରମ୍ଭରେ 435 ସଦସ୍ୟ ବିଶିଷ୍ଟ ସଦନରେ ବହୁମତ ହାସଲ କରିବାକୁ ପଡ଼ିବ। ସାବରିମାଳା ଯାତ୍ରା ନିମନ୍ତେ ଚାହିଦା ବୃଦ୍ଧି ପାଉଥିବାରୁ ଦକ୍ଷିଣ ମଧ୍ୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ନିମନ୍ତେ 26 ସ୍ୱତନ୍ତ୍ର ରେଳଗାଡ଼ି ଚଳାଚଳ କରୁଛି। ସେହିସବୁ ସ୍ୱତନ୍ତ୍ର ଟ୍ରେନ୍ରେ ପ୍ରଥମ ଶ୍ରେଣୀ ଏସି, ଦ୍ୱିତୀୟ ଶ୍ରେଣୀ ଏସି, ସ୍ଲିପର ଏବଂ ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ ଉପଲବ୍ଧ ହେଉଛି। ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ ଉସାକି ନେଇ ସତର୍କ ସୂଚନା ଜାରି କରାଯିବା ପରେ ବହୁ ସଂଖ୍ୟାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଉସାଗି ପ୍ରଭାବରେ ଘଣ୍ଟା ପ୍ରତି 180 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ସେଠାକାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବିହାରର ରାଜଗିରିରେ ଚାଲିଥିବା ଏସୀୟ ମହିଳା ହକି ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ବର୍ତ୍ତମାନର ଚମ୍ପିୟନ୍ ଭାରତ ଆଜି ତା'ର ତୃତୀୟ ମ୍ୟାଚ୍ରେ ଥାଇଲାଣ୍ଡ ସହ ମୁକାବିଲା କରିବ। ଅପରାହ୍ନ 4:45ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଭାରତ ପ୍ରଥମ ମ୍ୟାଚ୍ରେ ମାଲେସିଆକୁ 4-0 ଗୋଲ୍ରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ 3-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ 43ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦ୍ଘାଟିତ। ଜନଜାତୀୟ ଗୌରବ ଦିବସ ସମାରୋହରେ ଯୋଗଦେବା ଲାଗି ଆସନ୍ତାକାଲି ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 66% ମତଦାନ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ। ଶ୍ରୀଲଙ୍କା ସଂସଦ ପାଇଁ ଆଜି ଅନୁଷ୍ଠିତ ହେଉଛି ନିର୍ବାଚନ ଏବଂ ଏସୀୟ ମହିଳା ହକି ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଆଜି ଭାରତ ଥାଇଲାଣ୍ଡ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।